ନମସ୍କାର, ଜୟ ଜଗନ୍ନାଥ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୋ ସାମ୍ନାରେ ଯିଏ ଅଛନ୍ତି ସିଏ ହେଉଛନ୍ତି ଜଣେ ସିଙ୍ଗର ଯାହାଙ୍କର ଗୀତ ଆପଣମାନେ ଅନେକ ଥର ଶୁଣିଛନ୍ତି ଏବଂ ଯାହାଙ୍କୁ ଆପଣ ଭଲ ପାଇଛନ୍ତି। ସୌରଭ ଭରଦ୍ୱାଜ ସାରା ଓଡ଼ିଶାକୁ ସେ ସଙ୍ଗୀତ ଶୁଣାଉଛନ୍ତି। ଆପଣମାନେ ତାଙ୍କ କଣ୍ଠସ୍ୱର, ତାଙ୍କ ଗୀତ ଶୁଣି ବିମୋହିତ ହେଉଛନ୍ତି।
ବାଲି ଯୋଉଠି ବିଭୂତି ହୁଏ, ଭାବ ଥିଲେ ଭାତ ହୁଏ ମହାପ୍ରସାଦ, ପାଣି ଯୋଉଠି ଟଙ୍କ ତୋରାଣି ପବନରେ ଭାସିଆ ସେ ଗୀତ ଗୋବିନ୍ଦ। ଓଡ଼ିଆ ଜାତି ଗର୍ବ କରେ, ଆନନ୍ଦରେ କହେ ସେ ମୁଇଷ୍ଟ ଦେବତା, ଦାରୁରେ ଲେବି ବୁଝୁଛୁ ଦୁଃଖ ଜାଣିବାରୁ ସକଳ କଥା। ଥରେ ହାତକୁ ପଡ଼େ ମତେ ନେରେ କୋଡ଼େ, ଲୋଡ଼ ନାହିଁ ଆଉ କିଛି ମାୟା ସଂସାରେ। ମାଟିରେ ମହକି ଯାଏ ପ୍ରେମ ବିଶ୍ୱ।